ମୋ ନାଁ ରମେଶ ମହାନ୍ତି, ମୁଁ ମାରୁତି ବିହାର 20 ନମ୍ବର ୱାର୍ଡ ରହୁଛି। ମାରୁତି ବିହାର ନା ଆମର ଏଇଟା ଏକାମର ବିହାର ଅନ୍ତରଟେ ଯାଉଛି। ମୋର ଟିକେ PWD ଏବଂ ମୋର ଟିକେ ଚଳିବାର ଅସୁବିଧା ସକାଶେ ମୁଁ ଆପଣଙ୍କ ମାଧ୍ୟମରେ ଟିକେ ଯୋଉ ସହଯୋଗ ସାହାଯ୍ୟ ପାଇଗଲି ମୋ ଉପକୃତ ହେବି ବୋଲି ମୁଁ ଚାହୁଁଥିଲି। ଆପଣଙ୍କର ଗଭର୍ଣ୍ଣମେଣ୍ଟ ମାଧ୍ୟମରେ ଯୋଉ ଗାଡି ଫାଡି ଟିକେ ସହଯୋଗ ମିଳୁଛି, ଏଇ ଗାଡି ଟିକେ ମତେ ହେଲେ ଟିକେ ଆଜ୍ଞା ମୁଁ ଟିକେ ଉପକୃତ ହେବି ଆପଣଙ୍କ ମାଧ୍ୟମରେ ବୋଲି ମୁଁ ଚିନ୍ତା ଭାବ କରୁଛି।